ଛବି ଏକୋଇଶ ପାଉଲ ବାରମ୍ବାର ଅନେକ ଦେଶରେ ଥିବା ମଣ୍ଡଳୀ ସମୂହକୁ ପରିଦର୍ଶନ କଲେ। କିଛି ବିଶ୍ୱାସୀ ତାଙ୍କୁ ଜେରୁସାଲେମକୁ ନଯିବା ପାଇଁ ସତର୍କ କରାଇଲେ, କାରଣ ସେଠାରେ ଜିହୁଦୀମାନେ ତାଙ୍କୁ ମାରିଦେବେ ବୋଲି ସେମାନେ ଜାଣିଥିଲେ। କିନ୍ତୁ ପାଉଲ କହିଲେ, ଯୀଶୁଙ୍କ ପାଇଁ ସେଠାରେ ମରିବାକୁ ମୁଁ ପ୍ରସ୍ତୁତ ଅଛି। ତେଣୁ ପାଉଲ ଜେରୁସାଲେମକୁ ଫେରିଲେ। ତତ୍କ୍ଷଣାତ୍ ଜିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଲୋକଙ୍କୁ ମତାଇଲେ, ନଗରର ଗଳିରେ ତାଙ୍କୁ ମାରିଦେବାକୁ ଚେଷ୍ଟା କଲେ, କିନ୍ତୁ ରୋମିଓ ସୈନ୍ୟ ତାଙ୍କୁ ଉଦ୍ଧାର କଲେ। ପାଉଲ ରୋମିଓ ସୈନ୍ୟ ଦ୍ୱାରା ସୁରକ୍ଷିତ ହୋଇ ଠିଆ ହେଲେ ଏବଂ ସେ କିପରି ଯୀଶୁଙ୍କ ଶିଷ୍ୟ ହେଲେ ସେ କଥା ସେମାନଙ୍କୁ କହିଲେ। କିନ୍ତୁ ଜିହୁଦୀ ଲୋକ ଉଚ୍ଚ ସ୍ୱରରେ କହିଲେ, ଏହି ଲୋକ ପୃଥିବୀରେ ରହିବା ଅଯୋଗ୍ୟ, ଏହାକୁ ମାରିଦିଅ। ଏହା ଦେଖି ସୈନ୍ୟମାନେ ପାଉଲଙ୍କୁ ବନ୍ଦୀ କରି ଜିହୁଦୀମାନଙ୍କ ଠାରୁ ରକ୍ଷା କଲେ।